ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ସକଳ ଦେଶ ଈଶ୍ୱରଙ୍କ ପ୍ରଶଂସା କର, ତାହାଙ୍କର ସେବା କର, ସେବା କର। ହେ ସକଳ ଦେଶ ଈଶ୍ୱରଙ୍କ ପ୍ରଶଂସା କର, ତାହାଙ୍କର ସଦା ପ୍ରଭୁ ପରମେଶ୍ୱର ସୃଷ୍ଟିକର୍ତ୍ତା, ସେ ଯେ ସକଳ ସୃଷ୍ଟିର ଜାଣି ରଖ, ସେ ଯେ ସଦା ପ୍ରଭୁ ପରମେଶ୍ୱର ସୃଷ୍ଟିକର୍ତ୍ତା, ସେ ଯେ ସକଳ ସୃଷ୍ଟିର ଧନ୍ୟବାଦ ଦିଅ, ପ୍ରଶଂସା କର, ଧନ୍ୟବାଦ ଦିଅ, ପ୍ରଶଂସା କର, ତାହାଙ୍କ ପବିତ୍ର ନାମର। ହେ ସକଳ ଦେଶ ଈଶ୍ୱରଙ୍କ ପ୍ରଶଂସା କର, ତାହାଙ୍କର ମଙ୍ଗଳମୟ ସେ ଯେ ସ୍ତବ କର, ତାଙ୍କ ନାମର ତାଙ୍କରି ଦୟା ପୁଣି ଅନନ୍ତ କାଳର। ମଙ୍ଗଳମୟ ସେ ଯେ ସ୍ତବ କର, ତାଙ୍କ ନାମର ତାଙ୍କରି ଦୟା ପୁଣି ଅନନ୍ତ କାଳର। ପ୍ରଶଂସା କର, ଗୌରବ ଦିଅ, ପ୍ରଶଂସା କର, ତାହାଙ୍କ ପବିତ୍ର ନାମର। ହେ ସକଳ ଦେଶ ଈଶ୍ୱରଙ୍କ ପ୍ରଶଂସା କର, ତାହାଙ୍କର ସେବା କର, ସେବା କର। ହେ ସକଳ ଦେଶ ଈଶ୍ୱରଙ୍କ ପ୍ରଶଂସା କର, ତାହାଙ୍କର
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ ଓ ଏକ ଉପାଦେୟ ପୁସ୍ତକ ମଧ୍ୟ ପଠାଇଛୁ। ତାହା ପାଇବା ପରେ ତାହା ଅଧ୍ୟୟନ କରନ୍ତୁ, ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ତୁରନ୍ତ ପତ୍ର ମାଧ୍ୟମରେ ଆମକୁ ଲେଖି ଜଣାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଛି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ତୁମର ସେ ଶାନ୍ତି ଆନନ୍ଦର ବାହୁଛାଦରେ ତୁମେ ଆବରି ରଖ। ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ତୁମେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକ ପରିବାରଗୁଡ଼ିକୁ ତୁମେ ସୁରକ୍ଷା କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ଦଶ ପର୍ବର ଏଗାର ପଦରୁ ଆରମ୍ଭ କରି ଏଗାର ପର୍ବର ଦଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ଦଶ ପର୍ବର ଏଗାର ପଦରେ ଏହିପରି ଲେଖା ଅଛି, ସର୍ପ ମନ୍ତ୍ରମୁଗ୍ଧ ହେବା ପୂର୍ବରୁ କାମୁଡ଼ିଲେ ଗୁଣିଆର କିଛି ଲାଭ ନାହିଁ। ପବିତ୍ର ବାଇବେଲ ମଧ୍ୟରେ ସର୍ପକୁ ଶୈତାନ ଭାବେ ତୁଳନା କରାଯାଏ। ତେବେ ଆପଣ ଯଦି ଆକ୍ଷରିକ ଭାବେ ସର୍ପକୁ ଏ ସ୍ଥାନରେ ରଖନ୍ତି, ତାହେଲେ ଆପଣ ଯେତେ ସୁନ୍ଦର ହୋଇଥାନ୍ତୁ ନା କାହିଁକି, ଯେତେ ପଦ ପଢ଼ନ୍ତୁ ନା କାହିଁକି, ସର୍ପ ଆପଣଙ୍କୁ ଦଂଶନ କରିବ ହିଁ କରିବ। ତେଣୁ ଆପଣ ଏଥିପ୍ରତି ସତର୍କ ହେବା ଉଚିତ। ଯଦି ଆମେ ଏଠାରେ ସର୍ପକୁ ଏକ ପ୍ରତାରକ ଭାବରେ ଧରିନେବା, ତାହେଲେ ରାଜା ସଲୋମନ କହିବାକୁ ଚାହାନ୍ତି ଯେ ଆମେ ଏହିପରି ପ୍ରତାରକମାନଙ୍କଠାରୁ ସାବଧାନ ହୋଇ ରହୁ, ଯେଉଁମାନେ ଗୋଟିଏ କଥାକୁ ପୁନରାବୃତ୍ତି କରି ସେହି କଥାକୁ ଭିନ୍ନ ମୋଡ଼ ଦିଅନ୍ତି। ସେମାନେ ପ୍ରତାରଣାର ଆଚରଣ କରନ୍ତି, ସେମାନେ କେବେ ହେଲେ ସିଧାସଳଖ କୌଣସି କଥା କହନ୍ତି ନାହିଁ, ଓ ସେମାନଙ୍କ ଭିତରେ ଗୋଟିଏ କଥା ଓ ଉପରେ ଗୋଟିଏ କଥା। ସଲୋମନ ଏଠାରେ ସେହି ଉତ୍ତମ କର୍ମ ଉପରେ ନିର୍ଭରକାରୀମାନଙ୍କୁ କହନ୍ତି ଯେ ତୁମେମାନେ ଏହି ପ୍ରକାର ଲୋକମାନଙ୍କଠାରୁ ସାବଧାନ ହୋଇଥାଅ। ତେଣୁ ଯେତେବେଳେ ଏହି ନୈତିକତା ଉପରେ ନିର୍ଭରଶୀଳ ବ୍ୟକ୍ତି ଏହି ପ୍ରକାର ଲୋକମାନଙ୍କର ସମ୍ମୁଖୀନ ହୁଏ, ସେ ଏକ ସୁନ୍ଦର ମନୋଭାବ ସେମାନଙ୍କ ପ୍ରତି ଧାରଣ କରେ, ମାତ୍ର ସେ କ'ଣ କହେ ସେଥିପ୍ରତି ସାବଧାନତା ରକ୍ଷା କରେ। ଏହା ହିଁ ହେଉଛି ଅଧିକାଂଶ ଲୋକମାନଙ୍କ ଜୀବନର ଦାର୍ଶନିକ ଚିନ୍ତାଧାରା। ସେମାନେ ନୈତିକତାକୁ ଭଲ ପାଆନ୍ତି, ମାତ୍ର ନୈତିକତାକୁ ରକ୍ଷା କରିପାରନ୍ତି ନାହିଁ। ସେମାନେ ସିଧାସଳଖ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ଚାହାନ୍ତି ନାହିଁ କି ସମାଧାନ କରିବାକୁ ଚାହାନ୍ତି ନାହିଁ। ଦଶ ପର୍ବର ବାର ପଦରେ ଲେଖା ଅଛି, ଜ୍ଞାନୀର ମୁଖର ବାକ୍ୟ ଅନୁଗ୍ରହଜନକ, ମାତ୍ର ମୂର୍ଖର ନିଜ ଓଷ୍ଠାଧର ତାହାକୁ ଗ୍ରାସ କରିବ। ଲେଖା ଅଛି, ମାତ୍ର ମୂର୍ଖର ନିଜ ଓଷ୍ଠାଧର ତାହାକୁ ଗ୍ରାସ କରିବ। ଏହି କାରଣରୁ ଜଣେ ବନ୍ଧୁତ୍ୱ ସ୍ଥାପନ କରିବାରେ ଓ ଠିକ୍ ବନ୍ଧୁକୁ ପସନ୍ଦ କରିବାରେ ଯତ୍ନବାନ ହେବା ଉଚିତ, କାରଣ ଏପରି ଲୋକମାନେ ଅଛନ୍ତି ଯେଉଁମାନେ କି ଆପଣଙ୍କୁ ବିନାଶ କରିବା ନିମନ୍ତେ ଚେଷ୍ଟା କରିବେ। ଏହିପରି ଲୋକମାନେ ଅଛନ୍ତି ଯେଉଁମାନେ କି ସର୍ପପରି ଆଚରଣ କରନ୍ତି। ଯଦି ଆପଣ ସେମାନଙ୍କ ପ୍ରତି ସୁନ୍ଦର ବ୍ୟବହାର କରନ୍ତି ଓ ସେମାନଙ୍କ ମନକୁ ଖୁସି ରଖନ୍ତି, ତାହେଲେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ। ମାତ୍ର ଆପଣ ସେମାନଙ୍କର ଉପସ୍ଥିତିରେ କିପରି କାର୍ଯ୍ୟ କରନ୍ତି ଏଥିପ୍ରତି ସତର୍କ ରୁହନ୍ତୁ। ଏହା ଅତି ଉତ୍ତମ ପରାମର୍ଶ, ମାତ୍ର ଏହା ସେହି ମଝି ମଝିକିଆ ବିଷୟକୁ ପ୍ରକାଶ କରେ। ଆପଣ ସମ୍ପୂର୍ଣ୍ଣ ନୈତିକତାକୁ ରକ୍ଷା କରିପାରନ୍ତି ନାହିଁ। ଦଶ ପର୍ବର ତେର ଓ ଚଉଦ ପଦରେ ଏହିପରି ଲେଖା ଅଛି, ତାହାର ମୁଖର ବାକ୍ୟାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶେଷ ଦୁଃଖଦାୟୀ ଉନ୍ମତ୍ତତା। ମୂର୍ଖ ବହୁତ କଥା କହେ, ତଥାପି କ'ଣ ହେବ ମନୁଷ୍ୟ ଜାଣେ ନାହିଁ, ଆଉ ତାହା ଉତ୍ତାରେ ଯାହା ଘଟିବ କିଏ ତାହାକୁ ଜଣାଇପାରେ। ଏହା ବାସ୍ତବରେ ସତ୍ୟ, ମୂର୍ଖ ଅନେକ କଥା କହେ, ମାତ୍ର ତହିଁର ମୂଲ୍ୟ କିଛି ନଥାଏ। ମୂର୍ଖ କେବଳ ତାହାର ମୂର୍ଖତାକୁ ହିଁ ପ୍ରକାଶ କରେ। ପନ୍ଦର ପଦରେ ଲେଖା ଅଛି, ପ୍ରତ୍ୟେକ ମୂର୍ଖର ପରିଶ୍ରମ ତାହାକୁ କ୍ଲାନ୍ତ କରେ, କାରଣ କି ରୂପେ ନଗରକୁ ଯିବାର ହୁଏ ତାହା ସେ ଜାଣେ ନାହିଁ। ଯେ ମୂର୍ଖ ସେ ବୁଦ୍ଧିର ସହିତ କାର୍ଯ୍ୟ କରିପାରେ ନା। ଷୋହଳ ପଦରେ ଲେଖା ଅଛି, ହେ ଦେଶ, ତୁମ୍ଭର ରାଜା ଯେବେ ବାଳକ ହୁଏ ଓ ତୁମ୍ଭର ଅଧିପତିଗଣ ଯେବେ ପ୍ରଭାତରେ ଭୋଜନ କରନ୍ତି, ତେବେ ତୁମ୍ଭେ ସନ୍ତାପର ପାତ୍ର। ସେମାନେ ଲୋକମାନଙ୍କୁ ଠିକ୍ ଭାବେ ଶାସନ କରିବା ପରିବର୍ତ୍ତେ ଓ ଦେଶ ପ୍ରତି ଆଶୀର୍ବାଦ ବର୍ତ୍ତାଇବା ପରିବର୍ତ୍ତେ ସେମାନେ ନିଜକୁ ସୁଖ ଆନନ୍ଦରେ ଲିପ୍ତ ରଖନ୍ତି। ସତର ପଦରେ ଲେଖା ଅଛି, ହେ ଦେଶ, କୁଳିନର ପୁତ୍ର ଯେବେ ତୁମ୍ଭର ରାଜା ହୁଏ ଓ ତୁମ୍ଭର ଅଧିପତିଗଣ ଯେବେ ମତ୍ତତା ନିମନ୍ତେ ନୁହେଁ ମାତ୍ର ଦଳ ନିମନ୍ତେ ଉପଯୁକ୍ତ ସମୟରେ ଭୋଜନ କରନ୍ତି, ତେବେ ତୁମେ ଧନ୍ୟ। ଆମ ଦେଶରେ ସବୁଠାରୁ ବଡ଼ ସମସ୍ୟା ହେଉଛି ମଦ୍ୟପାନ। ସେଥିପାଇଁ ଆଜି ଦେଶର ମଧ୍ୟ ଅବନତି ଘଟୁଛି। ଶାସକଠାରୁ ଶାସିତଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି, ତେଣୁ ଦୁର୍ନୀତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ନୈତିକତାର ଅଭାବ ଦେଖାଦେଇଛି। ଅଠର ପଦରେ ଲେଖା ଅଛି, ଆଳସ୍ୟରେ ଛାତ ବସିଯାଏ, ପୁଣି ହସ୍ତର ଶିଥିଳତାରେ ଗୃହରେ ଜଳ ଝରେ। ଏହା ଏକ ଅଳସୁଆର ଆଳସ୍ୟତା ଯାହାକି କାର୍ଯ୍ୟ କରିବାକୁ ନାସ୍ତି କରେ। ବର୍ତ୍ତମାନ ଆପଣ ଦେଖିବେ, କର୍ମ କରିବାକୁ କେହି ଇଚ୍ଛା କରନ୍ତି ନାହିଁ, ମାତ୍ର ଅତି ସହଜ ଉପାୟରେ ଅର୍ଥ ରୋଜଗାର କରିବାକୁ ଚାହାନ୍ତି। ସେମାନଙ୍କର କାମ କମ୍ ମାତ୍ର କଥା ବେଶୀ। ଏହାପରେ ଉଣେଇଶ ପଦରେ ଲେଖା ଅଛି, ହାସ୍ୟ ନିମନ୍ତେ ଭୋଜ ପ୍ରସ୍ତୁତ ହୁଏ, ପୁଣି ଦ୍ରାକ୍ଷାରସ ଜୀବନ ଆନନ୍ଦିତ କରେ, ଧନ ସବୁ କାର୍ଯ୍ୟରେ ଆସେ। ଅନେକ ଧନୀ ଲୋକ ମଝି ମଝିକିଆ ଜୀବନ ବିତାଇବାକୁ ଚାହାନ୍ତି, ସେମାନେ ଉଭୟ ପକ୍ଷରେ ଥାନ୍ତି। ସେମାନେ ଉଦାର ଭାବ ପୋଷଣ କରିବାକୁ ଚାହାନ୍ତି ଓ ରକ୍ଷଣଶୀଳ ମଧ୍ୟ ହେବାକୁ ଚାହାନ୍ତି। କୋଡ଼ିଏ ପଦରେ ଲେଖା ଅଛି, ରାଜାକୁ ଅଭିଶାପ ଦିଅ ନାହିଁ, ନା ମନେ ମନେ ହିଁ ଦିଅ ନାହିଁ, ଆଉ ଧନିକି ଆପଣା ଶୟନ ଗୃହରେ ଅଭିଶାପ ଦିଅ ନାହିଁ, କାରଣ ଶୂନ୍ୟର ପକ୍ଷୀ ସେହି ରବ ଘେନିଯିବ ଓ ପକ୍ଷଧାରୀ ସେ କଥା ଜଣାଇଦେବ। ଆମେ ରାଜା ଓ ଶାସନକର୍ତ୍ତାମାନଙ୍କୁ ସମ୍ମାନ ଦେବା ଉଚିତ। ପିତର କହନ୍ତି, ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ୱରଙ୍କୁ ଭୟ କର, ରାଜାଙ୍କୁ ସମାଦର କର। ଆସନ୍ତୁ ଏହାପରେ ଏଗାର ପର୍ବ ମଧ୍ୟକୁ ଯିବା। ଏହି ଏଗାର ପର୍ବଟି ନୈତିକତାକୁ ଓ ଉତ୍ତମ କର୍ମକୁ ସମର୍ଥନ କରୁଥିବା ଲୋକମାନଙ୍କ ପ୍ରତି ଅତି ଉତ୍ତମ ବିଷୟ ଅନୁକରଣ କରିବା ନିମନ୍ତେ ପ୍ରଦାନ କରେ, ଯେଉଁମାନେ କି ଏକ ଉତ୍ତମ ଜୀବନଯାପନ କରିବାକୁ ଚାହାନ୍ତି ଓ ଏକ ମଝି ମଝିକିଆ ଜୀବନଯାପନ କରିବାକୁ ଚାହାନ୍ତି। ଶୀତଳ ନୁହେଁ କି ଉଷ୍ମ ହିଁ ନୁହେଁ, ବାମକୁ ନୁହେଁ କି ଦକ୍ଷିଣକୁ ନୁହେଁ। ଦେଖନ୍ତୁ ଏଗାର ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ, କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ। ଉତ୍ତମ କର୍ମ କରିବାରେ ଭୟଭୀତ ହୁଅନ୍ତୁ ନାହିଁ, ଯଦିଓ ତହିଁର ପୁରସ୍କାର ମିଳିବାରେ ବିଳମ୍ବ ଘଟିପାରେ। ଏଗାର ପର୍ବର ଦୁଇ ପଦରେ ଲେଖା ଅଛି, ସାତ ଜଣକୁ ବରଞ୍ଚ ଆଠ ଜଣକୁ ଅଂଶ ବିତରଣ କର, କାରଣ ପୃଥିବୀରେ କି ବିପଦ ଘଟିବ ତାହା ତୁମ୍ଭେ ଜାଣ ନାହିଁ। ଯେତେବେଳେ ଆପଣ ଉତ୍ତମ କର୍ମ କରୁଅଛନ୍ତି, ଆପଣ ଏକରୁ ଅଧିକ ଜଣକୁ ସାହାଯ୍ୟ କରିବା ନିମନ୍ତେ ନିଶ୍ଚିତ ହୁଅନ୍ତୁ। ଅଳ୍ପ କେତେକଙ୍କୁ ସାହାଯ୍ୟ କରନ୍ତୁ, କାରଣ ପରେ ଆପଣ ସମ୍ଭବତଃ ନିଜେ ସମସ୍ୟାରେ ପଡ଼ିଯାଇପାରନ୍ତି। ମାତ୍ର ଅନେକ ଲୋକ ଥିବେ ଯେଉଁମାନେ କି ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ ଇଚ୍ଛା କରୁଥିବେ। ଏହି ବିଷୟ ଉପରେ ଭିତ୍ତି କରି ପ୍ରଭୁ ଯୀଶୁ ଏକ ଦୃଷ୍ଟାନ୍ତ କହିଥିଲେ, ଯାହାକି ଲୁକ ଷୋହଳ ପର୍ବରେ ଲେଖା ଅଛି। ଏକ ଅବିଶ୍ୱସ୍ତ ବ୍ୟବସ୍ଥା ଥିଲା ଯେ କି ପ୍ରକୃତରେ ଏକ ପ୍ରତାରକ ଥିଲା। ସେ ଆପଣା ପ୍ରଭୁର ପ୍ରତ୍ୟେକ ଖାତକକୁ ପାଖକୁ ଡାକି ସେମାନେ କରିଥିବା ଋଣରୁ କିଛି କିଛି କମାଇ ଦେଇ ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲା, ଯେପରି ସେ ଯେତେବେଳେ ନିଜର କାର୍ଯ୍ୟରୁ ବାହାର ହେବ ସେମାନଙ୍କ ନିକଟରୁ ସାହାଯ୍ୟ ପାଇପାରିବ। ଏଗାର ପର୍ବର ତିନି ପଦରେ ଲେଖା ଅଛି, ମେଘମାଳ ବୃଷ୍ଟିରେ ପୂର୍ଣ୍ଣ ହେଲେ ପୃଥିବୀରେ ତାହା ଢାଳି ଦିଅନ୍ତି, ପୁଣି ବୃକ୍ଷ ଯେବେ ଦକ୍ଷିଣ କି ଉତ୍ତର ଦିଗରେ ପଡ଼େ, ତେବେ ଯେଉଁ ସ୍ଥାନରେ ପଡ଼େ ସେହି ସ୍ଥାନରେ ରହିବ। ସେଠାରେ କ'ଣ କହନ୍ତି? ସେ କହିବାକୁ ଚାହାନ୍ତି ଯେ ଆପଣ ଏକ ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ପ୍ରଥମେ ପରିସ୍ଥିତି ବିଷୟରେ ଆପଣଙ୍କର ସ୍ପଷ୍ଟ ଧାରଣା ରହିବା ଉଚିତ, ତା ନହେଲେ ଏହାପରେ ତହିଁର ପରିବର୍ତ୍ତନ ବଡ଼ କଷ୍ଟକର ହେବ। ଚାରିପଦରେ ଲେଖା ଅଛି, ଯେଉଁ ଲୋକ ପବନକୁ ଅନାଏ ସେ ବୁଣିବ ନାହିଁ, ଓ ଯେଉଁ ଲୋକ ମେଘକୁ ଅନାଏ ସେ କାଟିବ ନାହିଁ। ତାହା ହେଉଛି, ଆପଣ ଯାହା କିଛି କରନ୍ତି ବୁଦ୍ଧିର ସହିତ କରନ୍ତୁ। ଯଦି ଜଣେ ବ୍ୟକ୍ତି ବିହନ ବୁଣିବାକୁ ଚାହେଁ, ତାହେଲେ ପବନ ବନ୍ଦ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ତାହା ପକ୍ଷେ ଭଲ ହେବ। ଯଦି ଜଣେ ବ୍ୟକ୍ତି ଶସ୍ୟ ଅମଳ କରିବାକୁ ଚାହେଁ, ତାହେଲେ ସେ ବର୍ଷା ହେବାର ଦେଖିଲେ ଆରମ୍ଭ କରିବ ନାହିଁ। ପାଞ୍ଚ ପଦରେ ଲେଖା ଅଛି, ତୁମ୍ଭେ ଯେପରି ବାୟୁର ଗତି ଅବା ଗର୍ଭବତୀର ଉଦରରେ ଅସ୍ଥି କି ରୂପେ ବଢ଼େ ତାହା ଜାଣ ନାହିଁ, ସେପରି ସର୍ବସାଧକ ପରମେଶ୍ୱରଙ୍କ କର୍ମ ହିଁ ଜାଣ ନାହିଁ। ଭ୍ରୂଣର ଗଠନ ଓ ଏକ ଶିଶୁର ଶାରୀରିକ ଜନ୍ମ ଏବେ ବି ଏକ ରହସ୍ୟଜନକ। ଆତ୍ମିକ ପୁନର୍ଜନ୍ମ ଏପରିକି ଏହାଠାରୁ ଅଧିକ ରହସ୍ୟଜନକ। ଆପଣ ଜାଣନ୍ତି ନାହିଁ ଆତ୍ମା କିପରି ବିଚରଣ କରିବେ। ପ୍ରଭୁ ଯୀଶୁ କହନ୍ତି, ବାୟୁ ଯେଉଁ ଦିଗରେ ଇଚ୍ଛା କରେ ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ ତାହା ଜାଣ ନାହିଁ। ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ଲୋକ ସମ୍ବନ୍ଧରେ ସେହି ପ୍ରକାର। ତେଣୁ ଅନେକ ବିଷୟ ରହିଅଛି ଯାହାକି ଆମ୍ଭେମାନେ ଜାଣିନାହୁଁ। ତେବେ ମୁଁ ବିଶ୍ୱାସ କରେ ସଲୋମନଙ୍କର କହିବାର ଅର୍ଥ ହେଉଛି, ଯାହା ତୁମେ ଜାଣ ନାହିଁ ତହି ନିମନ୍ତେ ବ୍ୟସ୍ତ ହୁଅ ନାହିଁ, ମାତ୍ର ଯାହା ଜାଣିଛ ତହି ନିମନ୍ତେ ବ୍ୟସ୍ତ ହୁଅ। ଏହାପରେ ଏଗାର ପର୍ବର 7 ଓ 8 ପଦରେ ଲେଖା ଅଛି, ପ୍ରକୃତରେ ଆଲୁଅ ସୁଖଦାୟକ, ପୁଣି ଚକ୍ଷୁ ପକ୍ଷରେ ସୂର୍ଯ୍ୟ ଦର୍ଶନ ତୁଷ୍ଟିକର। ହଁ, ଯେବେ ମନୁଷ୍ୟ ଅନେକ ବର୍ଷ ବଞ୍ଚେ ତେବେ ସେସବୁରେ ସେ ଆନନ୍ଦ କରୁ, ମାତ୍ର ଅନ୍ଧକାରର ଦିନ ସବୁ ସେ ମନେ ରଖୁ, କାରଣ ସେହି ଦିନ ସବୁ ଅନେକ ହେବ, ଯାହା ଯାହା ଘଟେ ସବୁ ଅସାର। ପ୍ରିୟ ବନ୍ଧୁ, ମନେ ରଖନ୍ତୁ, ଦିନେ ଆପଣ ବାର୍ଦ୍ଧକ୍ୟ ଅବସ୍ଥାରେ ପଦାର୍ପଣ କରିବେ, ଓ ବୃଦ୍ଧ ବୃଦ୍ଧାମାନଙ୍କ ନିମନ୍ତେ ଜୀବନ ସୁଖଦାୟକ ନୁହେଁ। କାରଣ ଆମେ ଦେଖୁ ଯେଉଁମାନେ ବୃଦ୍ଧ ବୃଦ୍ଧା ସେମାନଙ୍କ ଜୀବନ ଅତି ଦୁଃଖଦାୟକ। ସେମାନେ ଯେକୌଣସି ବିଷୟ ଇଚ୍ଛା କଲେ ଖାଇପାରନ୍ତି ନାହିଁ, ଯୁଆଡ଼େ ଯିବାକୁ ଇଚ୍ଛା କଲେ ଯାଇପାରନ୍ତି ନାହିଁ, ଯାହା ଦେଖିବାକୁ ଇଚ୍ଛା କଲେ କିଛି ଦେଖିପାରନ୍ତି ନାହିଁ, ଯାହା କରିବାକୁ ଇଚ୍ଛା କଲେ କିଛି କରିପାରନ୍ତି ନାହିଁ, ଯାହା ଖାଇବାକୁ ଇଚ୍ଛା କଲେ ତାହା ଖାଇପାରନ୍ତି ନାହିଁ, କାରଣ ସେମାନଙ୍କର ସବୁକିଛି ନିସ୍ତେଜ ହୋଇଯାଏ। ସେମାନେ ଶାରୀରିକ ଯନ୍ତ୍ରଣା ମଧ୍ୟ ଦେଇ ଗତି କରନ୍ତି। ତେଣୁ ବିଶେଷରେ ବୃଦ୍ଧ ବୃଦ୍ଧାମାନଙ୍କର ଜୀବନ ସୁଖଦାୟକ ନୁହେଁ। ଏହାପରେ 11 ପର୍ବର 9 ଓ 10 ପଦରେ ଏହିପରି ଲେଖା ଅଛି, ହେ ଯୁବା ଲୋକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର, ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମକୁ ହୃଷ୍ଟ କରୁ, ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ, ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମକୁ ବିଚାରରେ ଆଣିବେ, ଏହା ତୁମ୍ଭେ ଜ୍ଞାତ ହୁଅ। ଏହେତୁ ଆପଣା ହୃଦୟରୁ ବିରକ୍ତି ଦୂର କର ଓ ଆପଣା ଶରୀରରୁ ଦୁଃଖ ଦୂର କର, କାରଣ ଯୌବନ ଓ ଜୀବନର ଉତ୍ତମାଂଶ ଅସାର। ପ୍ରିୟବନ୍ଧୁ, ମନେ ରଖନ୍ତୁ, ଯୌବନ ଅବସ୍ଥା ହେଉଛି ସବୁଠାରୁ ପିଛୁଳ ଅବସ୍ଥା। ଏହି ଯୌବନ ଅବସ୍ଥାରେ ଜୀବନର ପ୍ରତ୍ୟେକଟି ସ୍ତରରେ ବୁଦ୍ଧିର ସହିତ ନିଷ୍ପତ୍ତି ନେବା ଉଚିତ, ଓ ସଠିକ୍ ନିଷ୍ପତ୍ତି ନେବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜି ଅନେକ ଲୋକ ଏହି ଯୌବନ ଅବସ୍ଥାରେ ସଠିକ୍ ନିଷ୍ପତ୍ତି ନେଇନଥିବାରୁ ବର୍ତ୍ତମାନ ସେମାନେ ପସ୍ତାଉଛନ୍ତି। ସେମାନେ ଯୌବନ ଅବସ୍ଥାରେ ଯାହା କରିଯାଇଛନ୍ତି ତାହା ଏବେ ମଧ୍ୟ ସେମାନଙ୍କ ଜୀବନରେ ପରିଲକ୍ଷିତ ହୁଏ। ଯେଉଁ ମନ୍ଦ ଅଭ୍ୟାସରେ ସେମାନେ ବଶବର୍ତ୍ତୀ ହୋଇଅଛନ୍ତି ତାହା ଏବେ ମଧ୍ୟ ସେମାନଙ୍କ ଜୀବନକୁ ପ୍ରଭାବିତ କରେ, କାରଣ ସେମାନେ ସେମାନଙ୍କର ଯୌବନ ଅବସ୍ଥାରେ ଭୁଲ ନିଷ୍ପତ୍ତି ନେଇଥିବାରୁ ବର୍ତ୍ତମାନ ସେମାନେ ସେହିପରି ଜୀବନଯାପନ କରୁଅଛନ୍ତି। ପ୍ରିୟ ବନ୍ଧୁ, ଆପଣଙ୍କ ଯୌବନ ସମୟ ଶୁଷ୍କ ତଥା ଶୂନ୍ୟ ହେବ ଯଦି ସେହିସବୁ ଦିନଗୁଡ଼ିକ ଠିକ୍ ଭାବରେ ବିନିଯୋଗ ନ ହୁଏ। ଜୀବନ ଯାହାକି ଈଶ୍ୱରଙ୍କ ଦ୍ୱାରା ଆମମାନଙ୍କୁ ଦତ୍ତ ହୋଇଅଛି, ଏହା ଏକ ବହୁମୂଲ୍ୟ ଦାନ, ଓ ଏହା ଈଶ୍ୱରଙ୍କ ଗୌରବ ତଥା ମହିମା ନିମନ୍ତେ ବ୍ୟବହୃତ ହେବାକୁ ଅଛି। ମନୁଷ୍ୟର ପ୍ରଧାନ ଲକ୍ଷ୍ୟ କ'ଣ? ମନୁଷ୍ୟର ପ୍ରଧାନ ଲକ୍ଷ୍ୟ ହେଉଛି ଈଶ୍ୱରଙ୍କର ଗୌରବ କରିବା ଓ ତାହାଙ୍କୁ ସଦାସର୍ବଦା ଉପଭୋଗ କରିବା। ପ୍ରିୟ ବନ୍ଧୁ, ମନୁଷ୍ୟର ଯୌବନ ସମୟ ହେଉଛି ସବୁଠାରୁ ବହୁମୂଲ୍ୟ ସମୟ। ସେଥିପାଇଁ ଉପଦେଶକ 12 ପର୍ବର 1 ପଦରେ ଲେଖା ଅଛି, ଆଉ ତୁମେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେହେତୁ ଦୁଃସମୟ ଆସୁଅଛି। ଯେଉଁସବୁ ବର୍ଷରେ ତୁମେ କହିବ ଏସବୁରେ ମୋର କିଛି ସୁଖ ନାହିଁ, ସେହିସବୁ ବର୍ଷ ସନ୍ନିକଟ ହେଉଅଛି। ପ୍ରିୟ ବନ୍ଧୁ, ଏହି ଯୌବନ ଅବସ୍ଥା ହେଉଛି ସବୁଠାରୁ ବହୁମୂଲ୍ୟ ଅବସ୍ଥା। ଆପଣ ଦେଖନ୍ତୁ, ଅନେକ ଲୋକ ଅଛନ୍ତି ଯେଉଁମାନେ ବାର୍ଦ୍ଧକ୍ୟ ଅବସ୍ଥାରେ ପ୍ରଭୁଙ୍କ ନିମନ୍ତେ କିଛି କରିବା ପାଇଁ ପଦକ୍ଷେପ ନିଅନ୍ତି, ମାତ୍ର ସେମାନେ କହନ୍ତି ଯେ ଯୌବନ ଅବସ୍ଥା ହେଉଛି ଏହି ଜଗତକୁ ଉପଭୋଗ କରିବାର ଅବସ୍ଥା, ଆଉ ଯୌବନ ଅବସ୍ଥା ହେଉଛି ଆନନ୍ଦ ଉଲ୍ଲାସରେ ଅତିବାହିତ କରିବା ଅବସ୍ଥା, ମୌଜ ମଜଲିସ୍ରେ ଅତିବାହିତ କରିବା ଅବସ୍ଥା, ଆଉ ଯୌବନ ଅବସ୍ଥାରେ ଯେତେ ଯାହା ଉପଭୋଗ କରିବା କଥା ତାହା କରିବା, କିନ୍ତୁ ତାହା ଠିକ୍ ନୁହେଁ। ଆମେ ଯେତେବେଳେ ସରକାରୀ କାର୍ଯ୍ୟକ୍ଷେତ୍ରକୁ ଦେଖୁ, ସରକାରୀ ସ୍ତରରେ ଯେତେବେଳେ ସେମାନେ କାର୍ଯ୍ୟକାରୀ ଆବଶ୍ୟକ କରନ୍ତି, ସେମାନେ କୌଣସି ବାର୍ଦ୍ଧକ୍ୟ ଲୋକକୁ ଆବଶ୍ୟକ କରନ୍ତି ନାହିଁ, ମାତ୍ର ସେମାନେ ଯୁବା ଯୁବତୀମାନଙ୍କୁ ଆବଶ୍ୟକ କରନ୍ତି। ଆପଣ ଯେତେବେଳେ ଦେଖିବେ ଯେଉଁମାନେ ଚାଷୀ ସେମାନେ କେବେ ହେଲେ ବୁଢ଼ା ବଳଦକୁ ନେଇ ଚାଷ କରନ୍ତି ନାହିଁ, ସେମାନେ ଦାମୁଡ଼ିକୁ ନେଇ ଚାଷ କରନ୍ତି। ଆଉ ଠିକ୍ ସେହି ପ୍ରକାର ଈଶ୍ୱରଙ୍କ ସେବା କାର୍ଯ୍ୟରେ ଈଶ୍ୱର ଚାହାନ୍ତି ଯେପରି ଆମମାନେ ଆମମାନଙ୍କର ଯୌବନ ସମୟକୁ ଦେଉ, କାରଣ ବାର୍ଦ୍ଧକ୍ୟ ହେବା ପରେ ମନୁଷ୍ୟ କୌଣସି ଉଚ୍ଚ ସ୍ଥାନକୁ ଚଢ଼ିପାରେ ନା, ଯେଉଁ ସ୍ଥାନକୁ ଯିବା ପାଇଁ ସେ ଚାହେଁ ସେ ସ୍ଥାନକୁ ଯାଇପାରେ ନା। ତାହାର ସମସ୍ତ ଆଣ୍ଠୁଗଣ୍ଠି ଥରେ, ତାର ଚକ୍ଷୁ ନିସ୍ତେଜ ହୋଇଯାଏ, ଚକ୍ଷୁକୁ ଦେଖାଯାଏ ନା, ଆଉ ତାର ଶରୀରରୁ ଶକ୍ତି ମଧ୍ୟ କ୍ଷୟ ହୁଏ, ତା ମନରେ ଭୟ ଆସେ। ଆମେ ଦେଖୁ ଯେ ଲୋକମାନେ କହନ୍ତି, ଏବେ ମୋତେ ବାଇବେଲ ପଢ଼ିବା ପାଇଁ ସମୟ ନାହିଁ, ମୁଁ ଯେତେବେଳେ ମୋର ଚାକିରିରୁ ଅବସର ନେବି ସେତେବେଳେ ମୁଁ ବାଇବେଲ ପଢ଼ିବି। କିନ୍ତୁ ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ଚାକିରିରୁ ଅବସର ନିଅନ୍ତି ସେତେବେଳେ ଆପଣଙ୍କର ଆଖିକୁ ଦେଖାଯିବ ନାହିଁ, ଆପଣ ବାଇବେଲ ପଢ଼ିପାରିବେ ନାହିଁ, ହୁଏତ ଆପଣ ଆଉ କାହାର ସାହାଯ୍ୟ ନେବେ। କିନ୍ତୁ ଯୌବନ ଅବସ୍ଥାରେ ଆପଣଙ୍କର ଚକ୍ଷୁର ତେଜ ମଧ୍ୟ ଥାଏ, ବାଇବେଲ ପଢ଼ିବାରେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ତେଣୁ ପ୍ରିୟ ବନ୍ଧୁ, ଆମମାନେ ଆମମାନଙ୍କର ଯୌବନ ସମୟକୁ ଯଦି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅତିବାହିତ କରିବା, ଏ ଯୌବନ ସମୟକୁ ପ୍ରଭୁଙ୍କ ନିମନ୍ତେ ଦେବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଗୌରବାନ୍ୱିତ ହେବେ। ପ୍ରଭୁ ଚାହାନ୍ତି ଯେପରି ଆମମାନେ ଏହି ଯୌବନ ସମୟକୁ ତାହାଙ୍କ ଉଦ୍ଦେଶ୍ୟରେ ଦେଉ। କିନ୍ତୁ ଆଜି ଅନେକ ଯୁବା ଯୁବତୀମାନେ କହନ୍ତି, ଏବେ ମୋର ବୟସ ଅଛି, ଏବେ ମୁଁ ଟିକେ ସବୁକିଛି ଉପଭୋଗ କରେ, ଏ ଜଗତର କୌଣସି ବିଷୟକୁ ମୁଁ ଉପଭୋଗ କରିପାରିନି, ଯୌବନ ଅବସ୍ଥାକୁ ଟିକେ ଉପଭୋଗ କଲା ପରେ ଯେତେବେଳେ ବୁଢ଼ା ହୋଇଯିବି ସେତେବେଳେ ପ୍ରଭୁଙ୍କ ପାଇଁ କିଛି କାର୍ଯ୍ୟ କରିବି, ସମୟ ଦେବି। କିନ୍ତୁ ତାହା ଭୁଲ ଧାରଣା। ଯୌବନ ସମୟ ହେଉଛି କାର୍ଯ୍ୟ କରିବାର ସମୟ। ଏହି ସମୟରେ ଆପଣ ଯାହା କିଛି କରିବା ପାଇଁ ଚାହିଁବେ ତାହା କରିପାରିବେ, କାରଣ ସେହି ସମୟରେ ରକ୍ତ ତେଜ ଥାଏ, ଆପଣଙ୍କ ମନରେ ଭୟ ନଥାଏ, ଯେକୌଣସି କାର୍ଯ୍ୟ କରିବାକୁ ପଡ଼ିଲେ ମଧ୍ୟ ଆପଣ ଅତି ସହଜରେ କରିପାରିବେ। ଉଚ୍ଚ ସ୍ଥାନମାନଙ୍କୁ ଚଢ଼ିବା ନିମନ୍ତେ ମଧ୍ୟ ଆପଣ ଭୟ କରିବେ ନାହିଁ, ଆପଣ ଯେକୌଣସି ଉଚ୍ଚ ସ୍ଥାନକୁ ମଧ୍ୟ ଚଢ଼ିପାରିବେ। ତେଣୁକରି ଯୌବନ ଅବସ୍ଥାରେ ଯଦି ଆମମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୟ ଦେଉ, ତାହେଲେ ପ୍ରଭୁ ଗୌରବାନ୍ୱିତ ହେବେ, ମହିମାନ୍ୱିତ ହେବେ। ତେଣୁ ଆସୁ ଆମମାନେ ଯେପରି ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯୌବନ ଅବସ୍ଥାକୁ ଦେଇ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରୁ, କାରଣ ପ୍ରଭୁ ତାହା ହିଁ ଆମମାନଙ୍କର ପ୍ରତ୍ୟେକ ଜୀବନରେ ଆଶା କରନ୍ତି। ଆଉ ଏହି ଯୌବନ ଅବସ୍ଥାରେ ଶୈତାନ ଆମମାନଙ୍କର ପଛେ ପଛେ ଥାଏ ଆମମାନଙ୍କୁ ତାହାର କରିଦେବା ପାଇଁ, କାରଣ ଏହି ଯୌବନ ଅବସ୍ଥାରେ ଯୁବା ଯୁବତୀମାନେ ଅନେକ ପ୍ରକାର ପରୀକ୍ଷା ଓ ପ୍ରଲୋଭନର ସମ୍ମୁଖୀନ ହୋଇଥାନ୍ତି। ତେଣୁ ଆସୁ ଏହି ଯୌବନ ଅବସ୍ଥାରେ ପ୍ରଭୁଙ୍କ ନିମନ୍ତେ ପୃଥକୀକୃତ ଜୀବନଯାପନ କରିବା ନିମନ୍ତେ ଆମମାନେ ଚେଷ୍ଟା କରୁ, ଏବଂ ଶୈତାନ ବିରୁଦ୍ଧରେ ଛିଡ଼ା ହେବା ନିମନ୍ତେ ଆମମାନେ ସଦାସର୍ବଦା ଚେଷ୍ଟିତ ହେଉ। ଯେହେତୁ ଦୁଃସମୟ ଆସୁଅଛି, ଯେଉଁସବୁ ବର୍ଷରେ ତୁମେ କହିବ ଏସବୁରେ ମୋର କିଛି ସୁଖ ନାହିଁ, ସେହିସବୁ ବର୍ଷ ସନ୍ନିକଟ ହେଉଅଛି, ଯାହାକି ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରେ। ତେଣୁ ଆମମାନଙ୍କ ଜୀବନରେ ଯଦି ଆମମାନେ ସେହି ଦୁଃସମୟ ଆସିବା ପୂର୍ବରୁ ଆମମାନେ ନିଜକୁ ରକ୍ଷା କରିବା ପାଇଁ ଚାହୁଁ, ତାହେଲେ ଏହି ଯୌବନ ଅବସ୍ଥାରେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନରେ ସମୟ ଦେଉ ଏବଂ ପ୍ରାର୍ଥନାରେ ସମୟ ଦେଉ, ଆଉ ଈଶ୍ୱରଙ୍କର ଇଚ୍ଛା ଅଭିମତକୁ ସଫଳ କରିବା ପାଇଁ ଆମମାନେ ଆମମାନଙ୍କ ଜୀବନରେ ଦୃଢ଼ ପଦକ୍ଷେପ ନେଉ। ହଁ, ଏହା ଏତେ ସହଜ ବିଷୟ ନୁହେଁ, ଏଥିନିମନ୍ତେ ଅନେକ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ, ଅନେକ କଷ୍ଟ ସହ୍ୟ କରିବାକୁ ପଡ଼ିବ, ମାତ୍ର ତଥାପି ତହିଁରେ ଆନନ୍ଦ ଅଛି, ତହିଁରେ ଜୟ ଅଛି। ପ୍ରଭୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ଏକ ବିଜୟର ସହିତ ଯୌବନ ଅବସ୍ଥାକୁ ଆମମାନେ ଅତିବାହିତ କରିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিথিবারু আপনকু অশেষ ধন্যবাদ। এই কার্যক্রম আপনকু কিপরি লাগিলা ও কেউ বিষয়টি আপনক হৃদয়কু অধিক স্পর্শ করেছি তাহা লেখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকু জানান্তু। আমার ঠিকানা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia@radio882.com। তেবে আজি পাই এইখানে রাখুছু, নমস্কার।